ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୁଭଦ୍ରା ଯୋଜନାରେ ସହାୟତା ପାଇନଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆସନ୍ତା କାଳୀପୂଜାରେ କିସ୍ତି ପ୍ରଦାନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦାଦନ ଜନିତ ବିସ୍ଥାପନ ସମସ୍ୟା ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ। ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷଣା, ରାଜ୍ୟ ଶ୍ରେଣୀରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇଁ ମନୋନୀତ। ଆମେରିକାର ତିନି ଜଣ ଅର୍ଥଶାସ୍ତ୍ରୀ ଚଳିତ ବର୍ଷ ଅର୍ଥନୀତିରେ ପାଇବେ ନୋବେଲ ପୁରସ୍କାର। ଏବଂ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା ଦୁର୍ଗା, ଭସାଣୀ ପାଇଁ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା। ଆସନ୍ତା କାଳୀପୂଜାରେ ସୁଭଦ୍ରା ଯୋଜନାରେ କିସ୍ତି ପାଇନଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝର ଜିଲ୍ଲା ଗସ୍ତର ଶେଷ ଦିନରେ ଆଜି ଜିଲ୍ଲାର ପଦ୍ମପୁର ଲକ୍ଷ୍ମୀପଡ଼ିଆରେ ସଦସ୍ୟତା ଅଭିଯାନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ଏକ ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍ରେ 250ରୁ ଅଧିକ ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରତି ଦେଇଥିଲେ। ଏହି ଗସ୍ତ ଅବସରରେ ରାଇକଳାଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଚାରାରୋପଣ କରିଥିଲେ। ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ତଥା ଏ ସମ୍ପର୍କରେ ଦିଗ୍ଦର୍ଶନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ରହିଛନ୍ତି। ଏହି ଟାସ୍କଫୋର୍ସ ରାଜ୍ୟରେ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନ ଜନିତ ବିସ୍ଥାପନ ରୋକିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ। ପ୍ରତି 6 ମାସରେ ଥରେ ଟାସ୍କଫୋର୍ସର ସଦସ୍ୟମାନେ ବୈଠକ କରି ସମୀକ୍ଷା କରିବେ। ଦାଦନ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ୍ ଆଦିଙ୍କୁ ବୈଠକରେ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି। ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଶ୍ରମିକମାନଙ୍କ ପାଇଁ ଦକ୍ଷତା ବିକାଶ, ଋଣ ଉପଲବ୍ଧତା, ଦାରିଦ୍ର୍ୟ ଦୂରୀକରଣ ଆଦି କାର୍ଯ୍ୟରେ କାମ କରିବ। ଏହି ଟାସ୍କଫୋର୍ସଟି ଭୁବନେଶ୍ୱର ଲୋକସେବା ଭବନରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ କରିବ। ରାଜ୍ୟରେ ଓଡ଼ିଶା ରିଏଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ରେରା ଆଇନରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବିଭାଗ ସହ ଆଲୋଚନା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ସମ୍ଭଲପୁର ଡିଏସ୍ଆର୍ କାର୍ଯ୍ୟାଳୟ ଆଜି ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜସ୍ୱ ସେବା ପ୍ରଦାନରେ ଅବହେଳା ଲକ୍ଷ୍ୟ କରାଗଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜମି ବିକ୍ରିବଟା ତଥା ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତି ନେଇ ଦଲାଲଙ୍କ ସମ୍ପୃକ୍ତି ତଥା ଦୁର୍ନୀତି ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସାଧାରଣ ଜନତାଙ୍କ ସମସ୍ୟା ଏବଂ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସେମାନଙ୍କର ମତାମତ ସଂଗ୍ରହ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାର ବାଚସ୍କତି ସୁରମା ପାଢ଼ୀଙ୍କୁ ଆଜି ଓଡ଼ିଶାର ପ୍ରଧାନ ମହାଲେଖାକାର ରାଜକୁମାର ଅଗ୍ରୱାଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ବାଚସ୍କତିଙ୍କୁ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବ ବର୍ଷ ଭଳି ଚଳିତଥର ମଧ୍ୟ ବିଶ୍ୱ ହାତଧୁଆ ଦିବସ ଆସନ୍ତାକାଲିଠାରୁ ପାଳନ କରାଯିବ। ଏକ ମାସ ଧରି ଆସନ୍ତା ନଭେମ୍ବର ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଚଳିତ ବର୍ଷ ବିଶ୍ୱ ହାତଧୁଆ ଦିବସର ବାର୍ତ୍ତା ରହିଛି, ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ। ଆକାଶବାଣୀ କଟକ କେନ୍ଦ୍ରରୁ ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷଣା କରାଯାଇଛି। ରାଜ୍ୟ ଶ୍ରେଣୀରେ ଓଡ଼ିଶା ପ୍ରଥମ ପୁରସ୍କାର ଜିତିଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 22 ତାରିଖରେ ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର ଉତ୍ସବରେ ପଞ୍ଚମ ରାଷ୍ଟ୍ରୀୟ ଜଳ ପୁରସ୍କାର ପ୍ରଦାନ କରିବେ। 9ଟି ବର୍ଗରେ ଯୁଗ୍ମ ବିଜେତାଙ୍କ ସହ ମୋଟ 38ଟି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଅର୍ଥଶାସ୍ତ୍ରୀ ଡୋରେନ୍ ଏସ୍ ମୋଗ୍ଲୁ, ସାଇମନ୍ ଜନ୍ସନ୍ ଏବଂ ଏ ରବିନ୍ସନ୍ଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ବିଭିନ୍ନ ସଂସ୍ଥାର ଗଠନ ଏବଂ ସମୃଦ୍ଧି ଉପରେ ସେମାନଙ୍କ ପ୍ରଭାବ ଉପରେ ଅନୁଧ୍ୟାନ ପାଇଁ ଏହି ଅର୍ଥଶାସ୍ତ୍ରୀମାନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯିବ। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜଗତଜନନୀ ଦେବୀ ଦୁର୍ଗାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ପାଞ୍ଚ ଦିନର ପୂଜା ପରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଉଛି। ଏଥିପାଇଁ ଚିହ୍ନଟ ସ୍ଥାନଗୁଡ଼ିକରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ, ବାଜା, ନାଚଗୀତ ମଧ୍ୟରେ ମା'ଙ୍କର ଶୋଭାଯାତ୍ରା ଚାଲିଛି। କଟକରେ ପୂର୍ବାହ୍ନରୁ ମେଢ଼ଗୁଡ଼ିକୁ ସାହି ପରିକ୍ରମା ପରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ନିଆଯାଉଛି। ଏଥିପାଇଁ ଦେବୀଗଡ଼ାରେ ତିନୋଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି। ବଙ୍ଗୀୟ ରୀତିନୀତି ଅନୁଯାୟୀ ପୂଜା ହୋଇଥିବା ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଗତକାଲି ରାତିରୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି। ସନ୍ଧ୍ୟା ସୁଦ୍ଧା କାଠଯୋଡ଼ି ଦେବୀଗଡ଼ାରେ 32 ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ହୋଇଥିବା ଜଣାପଡ଼ିଛି। ଭସାଣୀ ଉତ୍ସବ ଦେଖିବା ପାଇଁ ଦେବୀଗଡ଼ାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହି ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ରାଜଧାନୀ ଭୁବନେଶ୍ୱରର କୁଆଖାଇ ଓ ଦୟାନଦୀ କୂଳରେ ଏବଂ ଟଙ୍କପାଣି ସାଇ ମନ୍ଦିର ନିକଟରେ ଭସାଣୀ ପାଇଁ ଅସ୍ଥାୟୀ ଭାବେ ପୋଖରୀ ନିର୍ମାଣ କରାଯାଇଛି। ଅପରାହ୍ନ 3:00 ରାତି 2:00 ପର୍ଯ୍ୟନ୍ତ ସହର ଭିତରେ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପରମ୍ପରା ଅନୁଯାୟୀ ଆଜି ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ତିଥିରେ ଗୋଷାଣୀ ମେଳଣ ଉତ୍ସବ ଅନୁଷ୍ଠିତ ହେଉଛି। ସହରରେ ପୂଜା ପାଇଥିବା ସମସ୍ତ ମୃଣ୍ମୟୀ ମେଳଗୁଡ଼ିକ ବିସର୍ଜନ ହେବା ପୂର୍ବରୁ ଦେବୀ ସଭାରେ ସାମିଲ ହୋଇଛନ୍ତି। ଏହି ଦେବୀ ସଭାରେ ଶ୍ରୀକ୍ଷେତ୍ରର ସବୁଠାରୁ ବଡ଼ 2 ଗୋଷାଣୀ ମୂର୍ତ୍ତି ବାରବାଟୀ ଓ ଜହ୍ନିଖାଇଙ୍କ ସମେତ ବେଲବାଇ, ଗେଲବାଇ, ପଣାପ୍ରିୟା, ହରଚଣ୍ଡୀ, ବନଦୁର୍ଗା, ଶୂନ୍ୟ ଗୋଷାଣୀ ଆଦି ବିଭିନ୍ନ ଗୋଷାଣୀ ମୂର୍ତ୍ତି ସାମିଲ ହୋଇଛନ୍ତି। ସମ୍ପୂର୍ଣ୍ଣ ପାରମ୍ପରିକ ଭାବେ ସୁସଜିତ ଏହି ଗୋଷାଣୀ ମୂର୍ତ୍ତି ଓ ନାଗାମୂର୍ତ୍ତି ଆଦିକୁ ବିସର୍ଜନ ପୂର୍ବରୁ ଦର୍ଶନ ପାଇଁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଧି ଅନୁଯାୟୀ ଆଜି ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମହାଦୀପ ଉଠାଯିବା ପରେ ଗୋଷାଣୀଗୁଡ଼ିକୁ ବିସର୍ଜନ କରାଯିବ। ଗୋଷାଣୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସଦର ମହକୁମା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣି ଶିବିରରେ 21 ବ୍ୟକ୍ତିଗତ ଓ 8 ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ 29 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ 118 ମାମଲାର ଶୁଣାଣି କରାଯାଇଛି। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଜନଶୁଣାଣି ଶିବିରରେ 42 ଦରଖାସ୍ତ ବିଚାର ପାଇଁ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ 34 ଅଭିଯୋଗ ଓ ସାମୂହିକ ଗ୍ରାମ ବିବାଦରେ 8 ଶୁଣାଣି କରାଯାଇଥିଲା। ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଆଜି 50 ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ମୋଟ 58 ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ 11 ଆବେଦନ ଗ୍ରହଣ କରାଯାଇଥିଲା। 4 ଅଭିଯୋଗର ତ୍ୱରିତ ସମାଧାନ ହୋଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି ସୁଦ୍ଧା ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ ହ୍ରାସ ପାଇଛି। ଚଳିତ ବର୍ଷ ସ୍ୱାଭାବିକ ସମୟର 4 ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। କେରଳ ଉପକୂଳ ଛୁଇଁବାର 8 ପରେ ମୌସୁମୀ ଓଡ଼ିଶା ସ୍ୱର୍ଶ କରିଥିଲା। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ 1 ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ 11 ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ରାଜ୍ୟରେ ଏହି ସମୟ ମଧ୍ୟରେ 1092 ମିଲିମିଟର ବର୍ଷା ହୋଇଥିଲେ ମଧ୍ୟ ସ୍ୱାଭାବିକଠାରୁ 5% କମ୍ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। 24 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ସୁଭଦ୍ରା ଯୋଜନାରେ ସହାୟତା ପାଇନଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆସନ୍ତା କାଳୀ ପୂଜାରେ କିସ୍ତି ପ୍ରଦାନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦାଦନ ଜନିତ ବିସ୍ଥାପନ ସମସ୍ୟା ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ। ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷଣା। ରାଜ୍ୟ ଶ୍ରେଣୀରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇଁ ମନୋନୀତ। ଆମେରିକାର 3 ଅର୍ଥଶାସ୍ତ୍ରୀ ଚଳିତ ବର୍ଷ ଅର୍ଥନୀତିରେ ପାଇବେ ନୋବେଲ ପୁରସ୍କାର। ଏବଂ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା' ଦୁର୍ଗା। ଭସାଣୀ ପାଇଁ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।